ମୋନା ଲିନା ପଣ୍ଡା ଶ୍ରୀରାମନଗରରେ 450 ଲୋକ ବାସ କରନ୍ତି। ଆମେ ବର୍ତ୍ତମାନ ମ୍ୟାପ୍ ନେଲୁ 250 ଲୋକଙ୍କର। 250 ଲୋକଙ୍କ ଭିତରେ ଆମର ରହିଛି 5ଟି ମନ୍ଦିର। 5ଟି ମନ୍ଦିର ଭିତରେ ଗୋଟିଏ ହେଉଛି ଶ୍ରୀରାମ ମନ୍ଦିର, ଗୋଟିଏ ହେଉଛି ସାଇ ମନ୍ଦିର, ଗୋଟିଏ ହେଉଛି ପାଦୁକା ମନ୍ଦିର, ଗୋଟିଏ ହେଉଛି ସନ୍ତୋଷୀ ମନ୍ଦିର। ତ ମୁଁ ହେଉଛି ମାନେ ରାମ ମନ୍ଦିର ଗଳି କଥା କହୁଛି। ତା ଦେହରେ ରହିଛି 7ଟି ଇଲେକ୍ଟ୍ରିକ୍ ପୋଲ ନୂଆକିରି କରାଯାଉଛି ଡ୍ରେନ୍। ସେ ଡ୍ରେନ୍ ଏପର୍ଯ୍ୟନ୍ତ ମାନେ କୌଣସି କାର୍ଯ୍ୟକାରୀ ହେଇନାହିଁ, ନୂତନ ଭାବରେ ଗଢ଼ା ହେଉଛି। ତା'ର ପ୍ରତ୍ୟେକ ଘରକୁ ପାଣି ସଂଯୋଗ ନିଆଯାଇଛି। ପାଣିର ଟିକିଏ ଅସୁବିଧା ମଝିରେ ମଝିରେ ହେଉଛି, ତାକୁ ବି ଆଡ଼ଜଷ୍ଟମେଣ୍ଟ କରାଯାଉଛି। ବିଏମ୍ସିରୁ ବି ଆସୁଛି, ଟ୍ୟାଙ୍କର ଆସୁଛି, ତାପରେ ବି ଆମେ ତା ଦେହରେ ସମସ୍ତେ ଉପକୃତ ହେଉଛୁ। ରୋଡ଼ ବି ଅଛି, ରୋଡ଼ ବର୍ତ୍ତମାନ ଭଲ ଭାବରେ ରୋଡ଼ ଥିଲା, ଏବେ ବର୍ତ୍ତମାନ ଡ୍ରେନ୍ ସକାଶେ ରୋଡ଼ ପୁଣି ଟାଇଲ୍ ପଡ଼ିବ। ନୂତନ ଭାବରେ ସବୁକିଛି କାର୍ଯ୍ୟକ୍ରମ ଚାଲିଛି। ଲାଟ୍ରିନ୍ ଟାଙ୍କି ପ୍ରାୟ ସମସ୍ତଙ୍କ ଘରେ ଅଛି ଏବଂ ସୋପିଟ୍ କରିଛନ୍ତି। ତା ଦେହରୁ ଆମେ ବର୍ତ୍ତମାନ ମୁଁ 250 ମ୍ୟାପ୍ର ଅନୁସାରେ କଥା କହୁଛି, ତ ସେମାନେ ପ୍ରାୟ 150-170 ମାନେ ଗାଡ଼ି ଡାକିକି ସଫା କରୁଛନ୍ତି। ଆଉ ପ୍ରାୟ 50-60 ବଡ଼ ବଡ଼ ଟାଙ୍କି ସକାଶେ ସେମାନେ କରିପାରି ନାହାନ୍ତି, ହୁଏତ ଭବିଷ୍ୟତରେ ସେମାନେ ନିଶ୍ଚିତ କରିବେ। ଯେଉଁ ଡ୍ରେନ୍ ହେଉଛି, ଆମେମାନେ SDO ହେଉ କି SH ଗ୍ରୁପ୍ ହୁଅନ୍ତୁ ବା ମାସ୍ ଗ୍ରୁପ୍ ହୁଅନ୍ତୁ, ଆମେମାନେ ତା'ର ତଦାରଖ ରଖିବୁ ଯେ କି ଲାଟ୍ରିନ୍ ଡ୍ରେନ୍ ଯେମିତି ନ ଛଡ଼ାଯାଏ। ଆମ ପରିବେଶ ଆମେ ସୁନ୍ଦର ରଖିଲେ ଆମେ ସୁସ୍ଥ ଏବଂ ପରିଷ୍କାର ରହିପାରିବୁ। ଆମର ପ୍ରତ୍ୟେକ ମାସରେ ୱାର୍ଡ଼ ଅଫିସରରେ ଆମର ପ୍ରତ୍ୟେକ ବସ୍ତି ବା ଆମ ଶ୍ରୀରାମନଗରର ସବୁ ମାସରେ ଆମର ମିଟିଂ କରାଯାଉଛି ଏବଂ ଆମର ଯାହା ରହୁଛି ଅଭିଯୋଗ, କ'ଣ ଅସୁବିଧା ରହିଲା, କ'ଣ ସୁବିଧା ରହିଲା, ଆମେ ସେଠି ସବୁବେଳେ ଆଲୋଚନା କରୁଛୁ ବା ଆପ୍ଲିକେସନ୍ ଦେଉଛୁ। ଆମର ୱାର୍ଡ଼ ଅଫିସର, ଆମ ସ୍ୱଚ୍ଛସାଥୀ, ଆମର ସମସ୍ତେ ଆସିକି ଆମ ସବୁ ବସ୍ତି ବାସିନ୍ଦା ସବୁ ବୁଲିକିରି ଯାଉଛନ୍ତି ଏବଂ କ'ଣ ସୁବିଧା ଅସୁବିଧା କରୁଛନ୍ତି। ଜଳସାଥୀମାନେ ବି ଆସୁଛନ୍ତି, ଜଳସାଥୀଙ୍କୁ ବି ଆମେ ସହଯୋଗ କରୁଛୁ, ଜଳସାଥୀମାନେ ବି ଆମର ସୁବିଧା ଅସୁବିଧା ସହଯୋଗରେ ସାହାଯ୍ୟ କରୁଛନ୍ତି।